ହରେ କୃଷ୍ଣ। ଆମେ ଶ୍ରୀମଦ୍ ଭାଗବତମର ତୃତୀୟ ସ୍କନ୍ଧ ଚଉଦ ଅଧ୍ୟାୟ ଶ୍ଳୋକ ଉଣେଇଶ ପାଠ କରିବା। ତେଣୁ ଏହି ଅଧ୍ୟାୟର ଶେଷ କହୁଛି ସନ୍ଧ୍ୟାକାଳେ ଦିତିଙ୍କର ଗର୍ଭସଂତା। ତେଣୁ ଇଏ ବରାହଦେବଙ୍କର ଆବିର୍ଭାବର ଇଏ ପ୍ରାଥମିକ ଉପକ୍ରମଣିକା ଆରମ୍ଭ ହେଉଛି। ଏହିଭଳି ଭାବରେ ଏହି ପରିସ୍ଥିତିରୁ ଆରମ୍ଭ ହେଉଛି, ଭଗବାନ ବରାହଦେବଙ୍କୁ ଆସିବାକୁ ପଡ଼ିବ। ଭଗବାନ ଏବଂ ଭକ୍ତଙ୍କର ଯେଉଁ ବିଭିନ୍ନ ପ୍ରକାର ଲୀଳା ସବୁ ରହିଛି, ତା ଦେହରୁ ଇଏ ଗୋଟିଏ ଲୀଳା ଭଗବାନଙ୍କର। ଭଗବାନଙ୍କର ମଧ୍ୟ ଜାତ ହେଉଛି କାମନା ଜାତ ହେଉଛି। ଭଗବାନ ଯଦିଓ କହିଲେ ଅର୍ଜୁନଙ୍କୁ, ଅର୍ଜୁନ ତୁମେ ଯେଉଁ ପଚାରୁଛ କାହିଁକି ଲୋକମାନେ ପାପ କାର୍ଯ୍ୟ କରନ୍ତି, ନା ତାର କାରଣ ହେଉଛି ଏଇ ଯେଉଁ ବିଭିନ୍ନ ପ୍ରକାର ରଜଗୁଣର ତମଗୁଣର ପ୍ରଭାବ ଅନୁସାରେ ସେମାନେ ଏଇଭଳି ଭାବରେ ପାପ କାର୍ଯ୍ୟ କରନ୍ତି। ଅଥବା କିଏ ନା ପ୍ରଯୁକ୍ତ ଏବଂ ପାପଙ୍କୁ ଚାହାନ୍ତି ପୁରୁଷ ଅନିଚ୍ଛନ୍ନ ବି ବାସ୍ନେୟ ବଳାଦି ନିବେଦିତ। ଏହି ପ୍ରଶ୍ନର ଉତ୍ତରରେ ଭଗବାନ କହିଥିଲେ, କାମ ଏସ ହୃଦୟ ଏସ ରଜଗୁଣ ସମ୍ଭବ। ଏ ରଜଗୁଣର ବିଭିନ୍ନ ପ୍ରକାର କାମନା ଆସେ, ଯେଉଁଥିପାଇଁ ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରନ୍ତି। କିନ୍ତୁ ଭଗବାନଙ୍କର କ'ଣ ରଜଗୁଣ ରହିଛି କି? ଭଗବାନ ଏ ଗୁଣରୁ ଉର୍ଦ୍ଧରେ, ସେଥିପାଇଁ ଭଗବାନଙ୍କର ଗୋଟିଏ ନାମ ହେଉଛି ଉତ୍ତମ ଶ୍ଳୋକ। କିନ୍ତୁ ତଥାପି ଭଗବାନ ତାଙ୍କର ଭକ୍ତଙ୍କ ସହିତ ଲୀଳା କରିବା ପାଇଁ ତାଙ୍କର ମଧ୍ୟ ବିଭିନ୍ନ ଇଚ୍ଛା ଜାଗ୍ରତ ହୁଏ, କାମନା ଜାଗ୍ରତ ହୁଏ। ତେଣୁ ଚିତ୍ ଜଗତରେ ସମସ୍ତେ ଭଗବାନଙ୍କ ଅଧୀନରେ ଭଗବାନଙ୍କୁ ସେବା କରୁଛନ୍ତି, କି ଭଗବାନଙ୍କର ସହିତ ଯୁଦ୍ଧ କରୁନାହାନ୍ତି। ତେଣୁ ଭଗବାନଙ୍କର କାମନା ଦାଦା ହେଲା ମୁଁ ଟିକେ ଯୁଦ୍ଧ କରିବି। ବୈକୁଣ୍ଠ ଲୋକ କେମିତି ଯୁଦ୍ଧ କରିବେ କାହା ସହିତ? ସମସ୍ତେ ତ ତାଙ୍କର ଶରଣରେ ଯାଇଛନ୍ତି, କାହା ସହିତ ଯୁଦ୍ଧ କରିବେ? କିଛି ନା ଟକ୍କର ଦେଲେ ତାଙ୍କ ସହିତ ଯୁଦ୍ଧ କରିବେ, ଟକ୍କର ଦେବାକୁ କେହି ନାହାନ୍ତି ବୈକୁଣ୍ଠ ଲୋକରେ। ତେଣୁ ଭଗବାନଙ୍କର କାମନା ଯାହା ହେଉଛି ମୁଁ କେମିତି ଟିକେ ଯୁଦ୍ଧ କରନ୍ତି, ତେଣୁକରି ତାଙ୍କର ପାର୍ଶ୍ୱଦୀଙ୍କୁ ପଠାଉଛନ୍ତି, ଜୟ ଏବଂ ବିଜୟ ଏ ଲୀଳା ଏ ବର୍ଣ୍ଣନା କରାଯାଉଛି। ତେଣୁ ଆସିବେ, ଜୟ ଏବଂ ବିଜୟ ଆସିବେ, ହିରଣ୍ୟାକ୍ଷ ହିରଣ୍ୟକେଶୀ ରୂପରେ ଆସିବେ। ତେଣୁ ତାର ପ୍ରସ୍ତୁତି ପାଇଁ ଏଇ ଭଗବାନଙ୍କ ଇଚ୍ଛାରେ ଦିତି ଅସମୟରେ ସଙ୍ଗ କରିବା ପାଇଁ ଚାହୁଁଛନ୍ତି। ତାଙ୍କର କାମନା ଯାହା ହେଉଛି, ଯୌନ କାମନା ଯାହା ହେଉଛି ଅସମୟରେ, କାରଣ ଏହିଭଳି ଭାବରେ ଲୀଳାଟି ହେବ, ଭଗବାନଙ୍କ ଲୀଳା, ଭକ୍ତଙ୍କର ଭଗବାନଙ୍କ ଲୀଳା ହେବ। ତେଣୁ ଦିତି ଯେହେତୁ କାମନାଗ୍ରସ୍ତ ହେଇଯାଇଛନ୍ତି, ସେ ଆଉ ବିଚାର କରୁନାହାନ୍ତି ଏ ସନ୍ଧ୍ୟା ସମୟ ଏଇ ଯଜ୍ଞଶାଳା ମୋର ସ୍ୱାମୀ ସେ ସମାଧିଗ୍ରସ୍ତ ହୋଇ ରହିଛନ୍ତି, ତାଙ୍କୁ ବର୍ତ୍ତମାନ ବିଚଳିତ କରିବା ଠିକ୍ ନୁହଁ। କିନ୍ତୁ ତଥାପି ସେ ଯେହେତୁ କାମନାକୁ ସହ୍ୟ କରିପାରୁନାହାନ୍ତି, ସେଥିପାଇଁ ସେ ତାଙ୍କୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଅନୁରୋଧ କରୁଛନ୍ତି। ତେଣୁ ତାଙ୍କର ଅନୁରୋଧ ଶୁଣିଲା ପରେ ତାଙ୍କର ସ୍ୱାମୀ କଶ୍ୟପ କହୁଛନ୍ତି, ଏ ମାନିନି, ହେ ପ୍ରିୟେ, ତୁମେ ଯାହା କହୁଛ, ତୁମେ ପୁତ୍ର ସନ୍ତାନ ପ୍ରାପ୍ତ ହେବା ପାଇଁ ଚାହୁଁଛ, ସେଟା ଠିକ୍ କଥା, କିଛି ଭୁଲ କଥା କହୁନା। କାରଣ ଏ ଶ୍ଳୋକରେ କହୁଛନ୍ତି, ଯମ ଆହୁର ଆତ୍ମନ ହି ଅର୍ଦ୍ଧାଙ୍ଗ, ତୁମେ ମୋର ଅର୍ଦ୍ଧାଙ୍ଗ, ସ୍ତ୍ରୀ ହେଉଛି ସ୍ୱାମୀର ଅର୍ଦ୍ଧାଙ୍ଗ ବୋଲି କୁହାଯାଉଛି। ଭଗବାନ ସେଥିପାଇଁ ଅର୍ଦ୍ଧନାରୀଶ୍ୱର ବେଶ ଧାରଣ କରିଛନ୍ତି। ପାର୍ବତୀ ଗୋଟିଏ ପଟେ ଅଧା ରହୁଛନ୍ତି ପାର୍ବତୀ, ଗୋଟିଏ ପଟେ ରହୁଛନ୍ତି ଶିବଜୀ, ଅର୍ଦ୍ଧନାରୀଶ୍ୱର, ଗୋଟେ ପୁରୁଷ ଗୋଟେ ନାରୀ, ଈଶ୍ୱର ନାରୀ ହେଇଯାଇଛନ୍ତି ଅର୍ଦ୍ଧାଙ୍ଗ। ତେଣୁ ସ୍ତ୍ରୀ ମଧ୍ୟ ଏଇଭଳି ଭାବରେ ସ୍ୱାମୀର ଅର୍ଦ୍ଧାଙ୍ଗ, ସେ ଅଧା କାମ କରୁଛନ୍ତି, ସେ ଅଧା ସେବା ସେ କରୁଛନ୍ତି। ତେଣୁ ଏଇ ଯେଉଁ କୁହାଯାଏ ଯେ ସ୍ୱାମୀର ଯଦି ସ୍ତ୍ରୀ ଅନୁବର୍ତ୍ତିନୀ ହୁଏ, ତା'ର ସେବା କରେ, ତାଙ୍କର ସେବାରେ ନିଯୁକ୍ତ ରୁହେ, ତାହେଲେ ସ୍ୱାମୀ ଯେଉଁ ଗତି ପ୍ରାପ୍ତ ହୁଅନ୍ତି, ସ୍ତ୍ରୀ ମଧ୍ୟ ସେହି ଗତି ପ୍ରାପ୍ତ ହୁଏ। ସେଥିପାଇଁ ଆଗକାଳେ ଯେଉଁ ରହିଥିଲା ସତୀଦାହ ପ୍ରଥା ଥିଲା, ସତୀ ସେ ନିଜକୁ ସତୀ କରିଦେଉଥିଲେ, ସ୍ୱାମୀ ଯେଉଁ ଲୋକକୁ ଯିବେ ସେମାନେ ସେହି ଲୋକକୁ ଯିବେ, ସ୍ତ୍ରୀ ସେହି ଲୋକକୁ ଯିବେ। ତେଣୁ ସ୍ୱାମୀ ଯଦି ଉନ୍ନତ ଗତି ଲାଭ କଲେ, ସ୍ତ୍ରୀ ମଧ୍ୟ ସେହି ଗତିକୁ ଲାଭ କରିବେ। ଯେମିତି ଉଦାହରଣ ଦିଆଯାଇଛି ସୋବରୀ ମୁନି, ସୋବରୀ ମୁନି ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯିବ, ଏତେ ସିଦ୍ଧି ଅବସ୍ଥା ପ୍ରାପ୍ତ ହୋଇଥିଲେ ଯେ ଯମୁନାର ଜଳରେ, କାରଣ ଅନ୍ୟ ସ୍ଥାନରେ ବିଭିନ୍ନ ପ୍ରକାର ବିଚଳିତ ହେବାର ରହିଛି, ପରିସ୍ଥିତି ରହିଛି, ସେଥିପାଇଁ ସେ ଜଳ ମଧ୍ୟରେ ନିରବ ଭାବରେ, ନିରବଚ୍ଛିନ୍ନ ଭାବରେ ଧ୍ୟାନ କରିପାରିବେ। ଦଶ ହଜାର ବର୍ଷ ଧରି ଧ୍ୟାନ କଲେ ଜଳ ମଧ୍ୟରେ, ଯମୁନା ନଦୀର ଜଳରେ ଏତେ ସିଦ୍ଧି ଥିଲା, ଜଳରେ ରହିକରି ମଧ୍ୟ ତାଙ୍କର କିଛି ଅସୁବିଧା ହେଉନଥିଲା, ଏତେ ସିଦ୍ଧି ପ୍ରାପ୍ତ ହୋଇଥିଲେ। କିନ୍ତୁ ସେ ଗୋଟେ ଅପରାଧ କରିଦେଲେ କରୁଣଙ୍କ ପାଖରେ, ଯେଉଁଥିପାଇଁ କି ଥରେ ସେ କାଳିନ୍ଦୀ ନଦୀରେ, କାଳିନ୍ଦୀ ଯମୁନା ନଦୀ ଜଳରେ ଥରେ ଗରୁଡ଼ ଆସିଥିଲେ। ଭଗବାନଙ୍କର ଗରୁଡ଼ ହେଉଛନ୍ତି ବାହନ, ତେଣୁ ଗରୁଡ଼ ଆସି ତାଙ୍କର କ୍ଷୁଧା ନିବାରଣ କରିବା ପାଇଁ ଯମୁନା ଜଳରୁ ଗୋଟିଏ ମତ୍ସ୍ୟ ନେଇକରି ଯାଉଥିଲେ, ଖାଇବା ପାଇଁ ମତ୍ସ୍ୟ ଧରିକି ଯାଉଥିଲେ। ତେଣୁ ଅନ୍ୟ ମତ୍ସ୍ୟମାନେ ସବୁ ବିଚଳିତ ହୋଇକରି ଶରଣରେ ଗଲେ, ସୌବରମୁନିଙ୍କ ଶରଣରେ ଗଲେ। ତେଣୁ ସୌବରମୁନି ତାଙ୍କୁ ରକ୍ଷା କରିବା ପାଇଁ, ଏ ଗୋଟିଏ ଅଜବ କଥା ସବୁ ରହିଛି। ଜୀବ ଯେଉଁ ଦୟା କରିବା, କିଭଳି ଦୟା କରିବା, ସେଇଟା ମଧ୍ୟ ବର୍ଣ୍ଣନା କରାଯାଉଛି। ଆମର ନିକଟରେ ସାତ ଦିନ ଧରି ହଳଧର ମହାରାଜ କହିଲେ ଜଡ଼ଭରତ କଥା। ଜଡ଼ଭରତ ସେ ଦୟା କରିଦେଲେ, ମୃଗ ଉପରେ ଦୟା କରିଦେଇଥିଲେ, ନହେଲେ ସେ ଯଦି ଦୟା ନ କରିଥାନ୍ତେ ସେ ମୃଗ ସାବଟି ମୃତ୍ୟୁବରଣ କରିଥାନ୍ତା। ତେଣୁ ସେ ଗଣ୍ଡୁକୀ ନଦୀରୁ ତାକୁ ଉଦ୍ଧାର କରି ତାକୁ ଲାଳନ ପାଳନ କଲେ, ତା ପ୍ରତି ଦୟା ଆସିଗଲା ଏବଂ ତା ପ୍ରତି ଦୟା ଆସି ନିଜେ ସେ ଶିକାର ହେଲେ, ସେ ଦୟାର ଶିକାର ହେଇ ନିଜକୁ ପତନ ହୋଇଗଲା, ସେ ମୃଗ ଶରୀର ପ୍ରାପ୍ତ ହେଲେ ତା ପରଜନ୍ମରେ। ତେଣୁ ଏଇଠି ମଧ୍ୟ ଆମେ ଦେଖିବା, ଏ ଯେଉଁ ସୌବରମୁନି ସେ ଦୟା କରିବା ପାଇଁ ଚାହିଁଲେ ମତ୍ସ୍ୟମାନଙ୍କୁ, ତେଣୁ ସେ ଗରୁଡ଼ଙ୍କୁ ଅଭିଶାପ ପ୍ରଦାନ କରିଦେଲେ, କହିଲେ ତୁମେ ଯଦି ଖାଇବ ଆଉ ଥରେ ଯଦି ମତ୍ସ୍ୟ ଗ୍ରହଣ କରିବ ତାହେଲେ ତୁମେ ତୁମର ଛାତି ଫାଟିଯିବ, ତୁମେ ମୃତ୍ୟୁବରଣ କରିବ, ଏଇଭଳି ଅଭିଶାପ ଦେଇଦେଲେ। ତେଣୁ ଗରୁଡ଼ ଚାଲିଗଲେ। ଗରୁଡ଼ଙ୍କର ପ୍ରିୟ ହେଉଛନ୍ତି ଭଗବାନ, କିନ୍ତୁ ତଥାପି ସେ ବୃନ୍ଦାବନକୁ ଆସିବା, ସେ ଯମୁନା ନଦୀକୁ ଆସୁନଥିଲେ, ଆସିଲେ ମାନେ ତାଙ୍କ ଛାତି ଫାଟିବ, ଅଭିଶାପ ଦେଇଛନ୍ତି। ଗରୁଡ଼ଙ୍କର ମଧ୍ୟ ରହିଛି ଶକ୍ତି, ସେ ମଧ୍ୟ ପ୍ରତି ଅଭିଶାପ ଦେଇପାରିଥାନ୍ତେ, କିନ୍ତୁ ସେ ଚୁପଚାପ ଚାଲିଗଲେ। ଇଏ ହେଉଛି ସାଧୁର ଲକ୍ଷଣ। ସାଧୁ ଯିଏ ଯଦିଓ ତାଙ୍କର ଶକ୍ତି ରହିଛି, ସେ ଅଭିଶାପ ପ୍ରତି ଅଭିଶାପ ଦେଇପାରିବେ, କିନ୍ତୁ ତଥାପି ତାଙ୍କ ପ୍ରତି ଯେଉଁ ଅଭିଶାପ ମିଳୁଛି ସେ ତାକୁ ନା କେବଳ ଗ୍ରହଣ କରିନାହାନ୍ତି, ବିନା ପ୍ରତିବାଦରେ ଗ୍ରହଣ କରନ୍ତି। କିନ୍ତୁ ଏଇ ଯେଉଁ ଅପରାଧ କରିଦେଲେ ସେଥିପାଇଁ ତାଙ୍କର ପତନ ହୋଇଗଲା। ଯଦିଓ ସେ ଏତେ ସିଦ୍ଧି ଲାଭ କରିଥିଲେ, କିନ୍ତୁ ତାଙ୍କର ଯେତେବେଳେ ଦେଖିଲେ ଦୁଇଟି ମତ୍ସ୍ୟର ଯୌନ ସଂଯୋଗ ଦେଖିଲେ, ସେତେବେଳେ ତାଙ୍କର ଯୌନ କାମନା ଯାହା ଥିଲା, ବୃଦ୍ଧ ଅବସ୍ଥା ଆସିଗଲାଣି, କିନ୍ତୁ ତଥାପି ତାଙ୍କର ଯୌନ କାମନା ଯାହା ଥିଲା, ମତ୍ସ୍ୟ ସଙ୍ଗ ଦେଖିକରି ଯୌନ କାମନା ଯାହା ଥିଲା। ତେଣୁ ସେ ଆସିଲେ, ଯମୁନା ନଦୀରୁ ବାହାରି ଆସିଲେ। ମଥୁରାରେ ରାଜା ଥିଲେ, କ'ଣ ତାଙ୍କ ନା ମାନ୍ଧାତା, ମାନ୍ଧାତା ଥିଲେ। ମାନ୍ଧାତା କିଏ, ସେ ତାଙ୍କର ମା କେହି ନାହାନ୍ତି, ପିତାଙ୍କର କୁଖିରୁ ସେ ଜନ୍ମ ହୋଇଛନ୍ତି ମାନ୍ଧାତା। ଜନ୍ମରୁ ସେ କ୍ରନ୍ଦନ କରୁଥିଲେ, ତେଣୁ ଇନ୍ଦ୍ରା ଆସି ତାଙ୍କୁ ମା ଧାତା ତୁମେ କାନ୍ଦନା କାନ୍ଦନା କହି ତାଙ୍କର ତର୍ଜନ ଅଙ୍ଗୁଳି ପ୍ରଦାନ କରିଥିଲେ, ଅମୃତ ତାଙ୍କର ଅଙ୍ଗୁଳିରେ ଅମୃତ ରହିଛି ସେ ମାନ୍ଧାତା। ତାଙ୍କର 50ଟି କନ୍ୟା ଥିଲେ ଏବଂ ଗୋଟିଏ ପୁତ୍ର, ପ୍ରସିଦ୍ଧ ପୁତ୍ର ଯିଏ ହେଉଛି ମୁଚୁକୁନ୍ଦ, ତାଙ୍କ ବିଷୟରେ ମଧ୍ୟ ଆସିବ, ବର୍ଣ୍ଣନା ଆସିବ। ତେଣୁ ସେ ଖବର ଜାଣିଥିଲେ ଆମର ସୌବରମୁନି। ତେଣୁ ନଦୀରୁ ବାହାରି ଆସିକରି ରାଜାଙ୍କୁ କହିଲେ, ରାଜନ ମୋତେ ଗୋଟେ, ତୁମର 50ଟି କନ୍ୟା ଅଛି, ମୋତେ ଗୋଟେ କନ୍ୟା ପ୍ରଦାନ କର, ମୁଁ ବିବାହ ହେବା ପାଇଁ ଚାହୁଁଛି। କିନ୍ତୁ ରାଜା କହିଲେ, ଏ ବୃଦ୍ଧ ବ୍ୟକ୍ତିକୁ କ'ଣ ମୋର କନ୍ୟାକୁ ପ୍ରଦାନ କରିବି। ତେଣୁ ସେ କହିଲେ, ଆମର ତ ଆପଣ ଜାଣିଛନ୍ତି ମୁନିବର, ଆମର ସ୍ୱୟଂବର ପ୍ରଥା ରହିଛି, ଆମର ସ୍ୱୟଂବର ହେବ, ଆପଣ ଆସନ୍ତୁ, ଯେଉଁ କନ୍ୟା ଆପଣଙ୍କୁ ବରଣ କରିବେ ଆପଣ ତାଙ୍କୁ ବିବାହ କରିବେ। ତେଣୁ ଜାଣିପାରିଲେ ସୌବରମୁନି ରାଜା ଚାହୁଁଛନ୍ତି ବିବାହ ନ କରିବା ପାଇଁ, ତେଣୁ ସେ ଚାଲିଗଲେ, ଗୋଟେ ସୁନ୍ଦର ରୂପ ଧାରଣ କଲେ, ଏତେ ସୁନ୍ଦର ରୂପ, 50 ଜଣ ଯାକ କନ୍ୟା କହିଲେ ଆମେ ତାଙ୍କୁ ବିବାହ କରିବୁ। ତେଣୁ ସୌବରମୁନି 50 ଜଣ କନ୍ୟାଙ୍କୁ ବିବାହ କଲେ ଏବଂ 50 ଜଣ କନ୍ୟାଙ୍କୁ ନେଇ ଯେଉଁ ଗୃହସ୍ଥ ଆଶ୍ରମ କଲେ, ଏତେ ବିରାଟ ଧନଧାନ ସବୁ ରହିଥିଲା ତାଙ୍କର, ଏତେ ସମ୍ପତ୍ତି ରହିଥିଲା ତାଙ୍କର, ସିଦ୍ଧି ରହିଥିଲା, ଯୋଗସିଦ୍ଧି, ଯୋଗସିଦ୍ଧି। ତାଙ୍କର ଶ୍ୱଶୁର ମାନ୍ଧାତା ଯେଉଁଭଳି ଭାବରେ ସେମାନଙ୍କର ପୃଥିବୀର ସମ୍ରାଟ ଥିଲେ ମଧ୍ୟ, ଯେତେ ତାଙ୍କର ଐଶ୍ୱର୍ଯ୍ୟ ନଥିଲା ତାଠାରୁ ଅଧିକ ଐଶ୍ୱର୍ଯ୍ୟ ତାଙ୍କର ଥିଲା, ଏକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିଲେ ମାନ୍ଧାତା। ତେଣୁ ସୌବରମୁନି ଏହିଭଳି ଭାବରେ 50 ସ୍ତ୍ରୀ ଗ୍ରହଣ କରି ପ୍ରତି ସ୍ତ୍ରୀଙ୍କ ଗର୍ଭରେ 100ଟି ଲେଖା ସନ୍ତାନ ଜାତ କରି 5000ରେ ପରିଣତ ହୋଇଗଲେ ସୌବରମୁନି। କିନ୍ତୁ ତାପରେ ତାଙ୍କର ଅନୁତାପ ଆସିଲା, ତାଙ୍କର ଯେଉଁ ପତନ ହୋଇଯାଇଛି, ପତନ ସେ ଜାଣିପାରିଲେ, ଏଇ ଯେଉଁ ଅଭିଶାପ ଯେଉଁ ଅପରାଧ କରିଥିଲେ ବୈଷ୍ଣବ ପ୍ରତି, ସେଇଥିପାଇଁ ତାଙ୍କର ପତନ ହେଇଯାଇଛି ଜାଣି